ପ୍ରିୟ ବନ୍ଧୁଗଣ, ଆମେ ବର୍ତ୍ତମାନ ଈଶ୍ୱରଙ୍କର ଅନେକ ନାମ ମଧ୍ୟରୁ ଆଉ ଗୋଟେ ନାମ ବିଷୟରେ ଆଜି ଅଳ୍ପ ସମୟ ଚିନ୍ତା କରିବା, ଆଉ ସେ ନାମ ହେଉଛି ଯିହୋବା ଜାଇରା। ହିବ୍ରୁରେ ଏହାକୁ ଯିହୋବା ଜାଇରା ବୋଲି କୁହନ୍ତି, ଏବଂ ଏ ଯିହୋବା ଜାଇରାର ମାନେ ହେଉଛି ଈଶ୍ୱର ଯୋଗାଇବେ। ଆମେ ସେଇଟା ଈଶ୍ୱରଙ୍କ ବାକ୍ୟ ବାଇବଲରୁ ଦେଖିବା। ଆଜି ପୁସ୍ତକ 22 ଅଧ୍ୟାୟ ତା'ର 1-14 ପଦ ମଧ୍ୟରେ ଲେଖା ଅଛି, ଆଉ ମୋ ବାଇବଲରେ ଏପରି ଲେଖା ଅଛି, ଆପଣମାନେ ଦୟାକରି ଧ୍ୟାନ ଦିଅନ୍ତୁ, ଆମେ ସେଥିରୁ ପଢ଼ିବି। ମୁଁ ସେଇ ଆଜି ପୁସ୍ତକ 22 ଅଧ୍ୟାୟ ତା'ର 1-14 ପଦ ପଢ଼ିବି, ଆପଣମାନେ ମଧ୍ୟ ଧ୍ୟାନର ସହିତ ଦେଖନ୍ତୁ। ଏହି ସମସ୍ତ ଘଟଣା ଉତ୍ତାରେ ପରମେଶ୍ୱର ଅବ୍ରାହମଙ୍କର ପରୀକ୍ଷା ନିମନ୍ତେ କହିଲେ, ହେ ଅବ୍ରାହମ, ତହିଁରେ ସେ ଉତ୍ତର କଲେ, ଦେଖନ୍ତୁ ମୁଁ ଏଠାରେ ଅଛି। ସେତେବେଳେ ସେ କହିଲେ, ତୁମ୍ଭେ ଏବେ ଆପଣା ପୁତ୍ରକୁ, ତୁମର ଅଦ୍ୱିତୀୟ ପୁତ୍ରକୁ, ଅର୍ଥାତ୍ ତୁମ୍ଭେ ଯାହାକୁ ସ୍ନେହ କର, ସେହି ଇଶାକୁ ଘେନି ମରିଆ ଦେଶକୁ ଯାଅ। ପୁଣି ଆମ୍ଭେ ସେହି ଦେଶରେ ଯେଉଁ ପର୍ବତ କହିବା, ସେହି ପର୍ବତ ଉପରେ ତାହାକୁ ହୋମାର୍ଥେ ବଳିଦାନ କର। ତହିଁରେ ଅବ୍ରାହମ ପ୍ରଭାତରେ ଉଠି ଗଧ ସଜାଇ ଦୁଇଜଣ ଦାସ ଓ ଆପଣା ପୁତ୍ର ଇଶାହକୁ ସଙ୍ଗରେ ନେଲେ, ଆଉ ହୋମ ନିମନ୍ତେ କାଠ କାଟି ପରମେଶ୍ୱରଙ୍କ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା କଲେ। ଅନନ୍ତର ଦ୍ୱିତୀୟ ଦିନରେ ଅବ୍ରାହମ ଅନାଇ ଦୂରରୁ ସେହି ସ୍ଥାନ ଦେଖିଲେ। ସେତେବେଳେ ଅବ୍ରାହମ ସେହି ଦାସମାନଙ୍କୁ କହିଲେ, ତୁମାନେ ଏହି ସ୍ଥାନରେ ଗଧ ସହିତ ଥାଅ, ମୁଁ ଓ ବାଳକ ଦୁହେଁ ସେ ସ୍ଥାନକୁ ଯାଇ ଆରାଧନା କରି ପଛେ ତୁମମାନଙ୍କ ନିକଟକୁ ଫେରିଆସିବା। ତମ ଅବ୍ରାହମ ଯଜ୍ଞକାଷ୍ଠ ଘେନି ଆପଣା ପୁତ୍ର ଇଶାହକର ସ୍କନ୍ଧରେ ଦେଇ ନିଜ ହସ୍ତରେ ଅଗ୍ନି ଓ ଛୁରିକା ଘେନିଲେ, ପୁଣି ଦୁହେଁ ଏକତ୍ର ଚାଲିଗଲେ। ଆଉ ଇଶାହକ ଆପଣା ପିତା ଅବ୍ରାହମଙ୍କୁ ଡାକି କହିଲା, ହେ ମୋହର ପିତ, ତହିଁରେ ସେ ଉତ୍ତର କଲେ, ପୁତ୍ର ଦେଖ ମୁଁ ଏଠାରେ। ସେତେବେଳେ ସେ ପଚାରିଲା, ଏହି ଦେଖ ଅଗ୍ନି ଓ କାଷ୍ଠ ମାତ୍ର, ହୋମ ନିମନ୍ତେ ମେଣ୍ଢା ଛୁଆ କାହିଁ? ତହିଁରେ ଅବ୍ରାହମ କହିଲେ, ପୁତ୍ର, ପରମେଶ୍ୱର ଆପେ ହୋମ ପାଇଁ ମେଣ୍ଢା ଛୁଆ ଯୋଗାଇବେ। ତହ ଦୁହେଁ ଏକତ୍ର ଚାଲିଗଲେ। ଆଉ ପରମେଶ୍ୱରଙ୍କ ନିରୂପିତ ସ୍ଥାନରେ ଉପସ୍ଥିତ ହୁଅନ୍ତେ ଅବ୍ରାହମ ସେଠାରେ ଏକ ଯଜ୍ଞବେଦି ନିର୍ମାଣ କରି ତହିଁ ଉପରେ କାଠ ସଜାଡ଼ି ଆପଣା ପୁତ୍ର ଇଶାହକୁ ବାନ୍ଧି ବେଦୀର କାଠ ଉପରେ ଶୁଆଇଲେ। ଅନନ୍ତର ଅବ୍ରାହମ ହସ୍ତ ବିସ୍ତାରୀ ପୁତ୍ରକୁ ବଦ୍ଧ କରିବା ନିମନ୍ତେ ଛୁରିକା ଧରିଲେ। ଏପରି ସମୟରେ ଆକାଶରୁ ସଦାପ୍ରଭୁଙ୍କ ଦୂତ ତାଙ୍କୁ କହି ଡାକି କହିଲେ, ହେ ଅବ୍ରାହମ, ହେ ଅବ୍ରାହମ। ତହିଁରେ ସେ କହିଲେ, ଦେଖନ୍ତୁ ମୁଁ ଏଠାରେ। ତହିଁରେ ସେ କହିଲେ, ତୁମ୍ଭେ ସେହି ବାଳକର ପ୍ରତି କୂଳରେ ହସ୍ତ ବିସ୍ତାର କର ନାହିଁ ଓ ତାହା ପ୍ରତି କିଛି କର ନାହିଁ, କାରଣ ପରମେଶ୍ୱରଙ୍କ ପ୍ରତି ତୁମ୍ଭର ଭୟ ଅଛି। ଏହା ଏବେ ଆମ୍ଭେ ବୁଝିଲୁ, ଯେହେତୁ ତୁମ୍ଭେ ଆମ୍ଭକୁ ଆପଣାର ଏକମାତ୍ର ପୁତ୍ର ଦେବାକୁ ହିଁ ଅସମ୍ମତ ନହେଲ। ସେତେବେଳେ ଅବ୍ରାହମ ଅନାଇ ଆପଣା ପଛଆଡ଼ ବୁଦାରେ ଲତାରେ ବଦ୍ଧ ଶୃଙ୍ଗ ଗୋଟିଏ ମେଷ ଦେଖିଲେ। ତହିଁରେ ଅବ୍ରାହମ ଯାଇ ସେହି ମେଷକୁ ଆଣି ଆପଣା ପୁତ୍ର ବଦଳେ ତାଙ୍କୁ ହୋମ ନିମନ୍ତେ ଉତ୍ସର୍ଗ କଲେ। ପୁଣି ଅବ୍ରାହମଙ୍କ ସେହି ସ୍ଥାନର ନାମ ଯିହୋବା ଜିରି, ସଦାପ୍ରଭୁ ଯୋଗାଇବେ ରଖିଲେ। ଏଣୁକରି ଆଜି ଯାଏ ଲୋକେ ସେହି ପର୍ବତରେ ସଦାପ୍ରଭୁଙ୍କୁ ଯୋଗାଇବେ। ଆଉ ସଦାପ୍ରଭୁଙ୍କ ଦୂତ ଦ୍ୱିତୀୟ ଥର ଆକାଶରୁ ଅବ୍ରାହମଙ୍କୁ ଡାକି କହିଲେ, ସଦାପ୍ରଭୁ କହୁଅଛନ୍ତି, ତୁମ୍ଭେ ଆମ୍ଭକୁ ଆପଣାର ଏକମାତ୍ର ପୁତ୍ର ଦେବାକୁ ଅସମ୍ମତ ନହେଲ। ପ୍ରଭୁ ଏ ପଠିତ ବାକ୍ୟରେ ଆଶୀର୍ବାଦ କରନ୍ତୁ। ଆମେ ଯେତେବେଳେ ଏଇ ଅଂଶଟି ପଢ଼ିଲୁ, ଏଥିରେ ଆମେ ଦେଖିବା ଯେ ଅବ୍ରାହମଙ୍କୁ ଈଶ୍ୱର କେମିତି ତାଙ୍କ ବିଶ୍ୱାସର ପରୀକ୍ଷା କରୁଛନ୍ତି, ଏବଂ ଅବ୍ରାହମ ଯେ ଈଶ୍ୱରଙ୍କର ଭକ୍ତ, ଈଶ୍ୱରଙ୍କ ସହିତ ବିଶ୍ୱାସ କରୁଥିଲେ, ତାଙ୍କର ବିଶ୍ୱାସକୁ ସେ କେମିତି ଏଇଠି ପରୀକ୍ଷା କରୁଛନ୍ତି। ସେ ପରୀକ୍ଷା କିପରି ନା, ତାଙ୍କର ଏକମାତ୍ର ପୁତ୍ର ଯାହାକୁ ସେ ବୃଦ୍ଧା ଅବସ୍ଥାରେ ପାଇଥିଲେ, ତାଙ୍କର 100 ବର୍ଷ ବୟସରେ, 99 ବର୍ଷ ମଧ୍ୟରେ ଯେଉଁ ପୁତ୍ରକୁ ସେ ପାଇଥିଲେ, ଇସହାକ ଏକମାତ୍ର ପୁତ୍ର, ଯେ ଈଶ୍ୱର ପ୍ରତିଜ୍ଞା କରିଥିଲେ ତାଙ୍କୁ ପୁତ୍ର ଦେବେ ବୋଲି, ତାଙ୍କୁ ଗୋଟେ ବହୁତ ବଡ଼ ଜାତି ଦେବେ ବୋଲି, ଆଉ ସେ ଜାତି ସେ ଇସହାକଙ୍କ ଦ୍ୱାରା ପ୍ରଭୁ ତାହା ସମକାଳ ମଧ୍ୟରେ ସମ୍ପନ୍ନ କରିଥିଲେ। ଆଉ ସେଇ ପ୍ରତିଜ୍ଞା ଅନୁସାରେ ଯେଉଁ ଇସହାକୁ ତାଙ୍କୁ ଦେଇଥିଲେ, ଆଉ ସେଇ ସମୟରେ ଇସହାକର ବୟସ ହୁଏତ 8-12 ବର୍ଷ ମଧ୍ୟ ହେଇଥିବ, ଛୋଟ ପିଲା। ଆଉ ଅବ୍ରାହମକୁ ଈଶ୍ୱର କହିଲେ, ତୁମେ ଆପଣ ଏକମାତ୍ର ପୁତ୍ରକୁ ନେଇ ମୋରିୟ ପର୍ବତକୁ ଯାଅ, ଆଉ ସେହି ପର୍ବତରେ ତାଙ୍କୁ ତୁମେ ମୋ ନିମନ୍ତେ ଉତ୍ସର୍ଗ କରିବ। ଏଥିରେ ଅବ୍ରାହମ ଜଣେ ବିଶ୍ୱାସୀ ଭାବରେ, ଈଶ୍ୱରଙ୍କର ଭକ୍ତ ଭାବରେ, ସେ ମନରେ ଏଇଟା ଶୁଣିଲା ପରେ ସେ କୌଣସି ମତେ କୁଣ୍ଠାବୋଧ କରିନାହାନ୍ତି, କୌଣସି ମତେ ସେ ହିଗଜିକ୍ କିଛି ହେଇନାହାନ୍ତି। କିନ୍ତୁ ଯେହେତୁ ଈଶ୍ୱରଙ୍କୁ ସେ ପ୍ରେମ କରୁଥିଲେ, ଆଉ ସେ ସିଧାସଳଖ ଈଶ୍ୱରଙ୍କ କଥା ମାନି ସେ ମୋରିୟା ପର୍ବତ ଉଦ୍ଦେଶ୍ୟରେ ତାଙ୍କର କେତେକ ଦାସଙ୍କୁ ଏବଂ ଇସହାକଙ୍କୁ କିଛି କାଠ ଛୁରୀ ନେଇକି ସେ ଆଗକୁ ବଢ଼ିଲେ। 2 ଦିନ ଯାତ୍ରା କଲା ପରେ ଦୂରରୁ ଦେଖିଲେ ଯେ ଆଉ ଗୋଟେ ଦିନ, ବହୁତ ଦୂରକୁ ଅଛି ମୋରିୟା ପର୍ବତ। ସେଥିରେ 2 ଦିନ ଯାତ୍ରା ପରେ ଅବ୍ରାହମ କ'ଣ କଲେ ନା, ତାଙ୍କର 2 ଦାସ ଏବଂ ଗଧ ସେଇ ସ୍ଥାନରେ ରଖିଦେଲେ, ଏବଂ ସେ କହିଲେ ତାଙ୍କ ଦାସମାନଙ୍କୁ, ତୁମେ ଏଇଠି ଥାଅ, ମୁଁ ପୁଅ ସହିତ ଯିବି, ସେଥିରେ ଈଶ୍ୱରଙ୍କର ଉପାସନା କଲା ପରେ ମୁଁ ଫେରି ଆସିବି। ଏହାପରେ ଅବ୍ରାହମଙ୍କର ଦାସମାନେ ଗଧ ସେମାନେ ସେଇ ସ୍ଥାନରେ ରହିଲେ। ତାପରେ ଅବ୍ରାହମ ଏବଂ ଇସହାକ ସେ ମୋରିୟା ପର୍ବତ, ଯେଉଁଠି ଈଶ୍ୱର କହିଥିଲେ, ନିର୍ଦ୍ଦିଷ୍ଟ ସ୍ଥାନ ଅଭିମୁଖେ ସେମାନେ ଯାତ୍ରା କଲେ। ତାପରେ ଯିବା ସମୟ ମଧ୍ୟରେ ଅବ୍ରାହମଙ୍କୁ ତାଙ୍କ ପୁତ୍ର ଇସହାକ ପଚାରୁଛନ୍ତି, ବାପା ଅବ୍ରାହମ, ପିତା, ତୁମେ ଦେଖୁଛ ଯେ ଆମେ ଈଶ୍ୱରଙ୍କ ଉପାସନା କରିବାକୁ ଯାଉଛୁ, ଆଉ ଆମ ପାଖରେ କାଠ ଅଛି, ତୁମ ପାଖରେ ଛୁରା ଅଛି ବା କଟୁରୀ ଅଛି, କିନ୍ତୁ ଈଶ୍ୱରଙ୍କ ଉପାସନା କରିବା ନିମନ୍ତେ ସେ ମେଣ୍ଢା ଛୁଆ କାହିଁ, ମେଣ୍ଢା ତ ନାହିଁ ଆମ ପାଖରେ। ଅବ୍ରାହମଙ୍କ ପଇସା ସେ ଭଲ କରି ଜାଣିଥିଲେ ଯେ ଈଶ୍ୱରଙ୍କ ଉପାସନା କରିବା ପାଇଁ ବା ବଳି କରିବା ପାଇଁ କ'ଣ କ'ଣ ଆବଶ୍ୟକ, ସେ ସବୁ ଜାଣିଥିଲେ। କାହିଁକିନା ସବୁ ସମୟରେ ତାଙ୍କ ଘରେ, ଅର୍ଥାତ୍ ଅବ୍ରାହମଙ୍କ ଘରେ, ସେ ଈଶ୍ୱରଙ୍କର ଉପାସନା ସେଇ ଭଳିଆ କରୁଥିଲେ, ଆଉ ଯାହାକୁ ଇସହାକ ପ୍ରତି ଥର ସେ ଦେଖିଛନ୍ତି। ଆଉ ଉପାସନା ସମୟରେ ବା ଈଶ୍ୱରଙ୍କୁ ଯେତେବେଳେ ଆମେ ଉପାସନା କରୁ ବା ବଳି ଉତ୍ସର୍ଗ କରୁ, ସେ ସମୟରେ କ'ଣ କ'ଣ ଆବଶ୍ୟକ ସେ ଭଲ କରି ଜାଣିଛନ୍ତି। ତେଣୁ ସେ ମେଣ୍ଢା ସବୁବେଳେ ବଳିରେ ଉତ୍ସର୍ଗ କରୁଥିଲେ। ତ ଏଇଠି ଇସହାକ ଯେଉଁ ପ୍ରଶ୍ନ ପଚାରୁଛନ୍ତି, କୌଣସି ଭୁଲ ଭାଲ କଥା ପଚାରୁନାହାନ୍ତି, ସେ ଜାଣିଛନ୍ତି ଯେ ଅବ୍ରାହମ କେମିତି ଭାବରେ ଈଶ୍ୱରଙ୍କର ଉପାସନା କରନ୍ତି ବା କେମିତି ସେ ବଳି ଦିଅନ୍ତି, ସେଥିରେ ସେ ଅଭ୍ୟସ୍ତ ଥିଲେ, ସେ ଜାଣିଛନ୍ତି। ସେଥିପାଇଁ, ହେ ପିତା, ବର୍ତ୍ତମାନ ଆମ ପାଖରେ କାଠ ଅଛି, ଅଗ୍ନି ଅଛି, ଆଉ ଛୁରା ଅଛି, କିନ୍ତୁ ବଳି ଦେବା ନିମନ୍ତେ କିଛି ମେଣ୍ଢା ଛୁଆ କାହିଁ ଆମ ପାଖରେ ନାହିଁ। କିନ୍ତୁ ଅବ୍ରାହମ ସେ ପର୍ଯ୍ୟନ୍ତ କୌଣସି ବିଷୟ ଗୁପ୍ତ କଥା ଇସହାକୁ କହିନାହାନ୍ତି ଯେ ତୁମକୁ ମୁଁ ବଳି ଦେବି ବୋଲି। କିନ୍ତୁ ସେ କହିଲେ ଯେ ନା, ଈଶ୍ୱର ଯୋଗେଇବେ, ଈଶ୍ୱରମାନଙ୍କୁ ଯୋଗେଇବେ, ଅର୍ଥାତ୍ ସେଇଟାକୁ ଉଭ୍ରୁଭାଷାରେ ଜିହୋବା ଜାଇରା ମାନେ ଈଶ୍ୱର ଯୋଗାଇବେ। ଏ ଜିହୋବା ଜାଇରା ଶବ୍ଦଟା କେବଳ ଈଶ୍ୱର ଯୋଗାଇବେ ତାହା ନୁହଁ, କିନ୍ତୁ ତା'ର ଅନ୍ୟ ଅର୍ଥରେ ଆଉ ଥରେ ତାକୁ ଭଲ ଭାବରେ ପୁଙ୍ଖାନୁ ଭାବରେ ଦେଖିଲେ, ଈଶ୍ୱର ଯୋଗାଇବେ ସହିତ ଈଶ୍ୱର ଦେଖନ୍ତି ମଧ୍ୟ ସେ ଶବ୍ଦର ମାନେ। ତ ତ ଈଶ୍ୱର ଯେତେବେଳେ ଦେଖନ୍ତି ଆମର ଆବଶ୍ୟକତା, ଈଶ୍ୱର ଯେତେବେଳେ ବୁଝନ୍ତି ଆମର ଆବଶ୍ୟକତା, ସେତେବେଳେ ସେ ଯୋଗାନ୍ତି, ତାଙ୍କର ପୁତ୍ରମାନଙ୍କୁ ସେ ଯୋଗାନ୍ତି। ତ ଈଶ୍ୱର ଯେତେବେଳେ ଏଠି ଏଇ ଶବ୍ଦଟା ବ୍ୟବହାର କରୁଛନ୍ତି, ଜିହୋବା ଜୟରା, ଏଇ ଶବ୍ଦଟା ବିଷୟରେ ଚିନ୍ତା କଲେ ଆଶ୍ଚର୍ଯ୍ୟ ଲାଗେ ନା। ଈଶ୍ୱର ଆମର ସମସ୍ତ ବିଷୟ ଯୋଗାଉଛନ୍ତି, ଆତ୍ମିକ ଭାବରେ ଯୋଗାଉଛନ୍ତି, ଶାରୀରିକ ଭାବରେ ଯୋଗାଉଛନ୍ତି, ଆମର ଖାଦ୍ୟ ବସ୍ତ୍ର ବାସଗୃହ ଯାବତୀୟ ଆବଶ୍ୟକ ବିଷୟ ଈଶ୍ୱର ଯୋଗାଉଛନ୍ତି। କାହିଁକିନା ସେ ଦେଖୁଛନ୍ତି ଆଉ ଆମର ଯାହା ଆବଶ୍ୟକ ସେ ପ୍ରତିଦିନ ଆମର ଯୋଗାଉଛନ୍ତି। ଆବଶ୍ୟକରୁ ଅଧିକା ନହେଲେ ମଧ୍ୟ କେବେ ସେ ଅଭାବରେ ରଖିନାହାନ୍ତି। ସେ ତାଙ୍କର ପିଲାମାନଙ୍କୁ, ତାଙ୍କର ବିଶ୍ୱାସୀମାନଙ୍କୁ, ତାଙ୍କର ଭକ୍ତମାନଙ୍କୁ ଆଉ ତାଙ୍କର ମନୋନୀତ ଲୋକମାନଙ୍କୁ ସେ ଯୋଗାଇ ଆସୁଛନ୍ତି, ସେ ଯୋଗାଉଛନ୍ତି। ସେ ବିଶ୍ୱସ୍ତ ତାଙ୍କର ଯୋଗାଇବାର ଆଉ ତାଙ୍କର ସେ ଯେ ମେଷପାଳକ ଆମର, ସେ ଯେ ଆମର ସଦାପ୍ରଭୁ, ସେ ତାଙ୍କର ବିଶ୍ୱସ୍ତତା ସେ ରକ୍ଷା କରୁଛନ୍ତି, ସେ ଯୋଗାଇ ଚାଲୁଛନ୍ତି, ସେ ଯୋଗାଉଛନ୍ତି। ଆଉ ସେଇ ବିଶ୍ୱାସ ଅବ୍ରାହମଙ୍କର ଅଛି, ଅବ୍ରାହମଙ୍କ ଜୀବନରେ ସେ ସେଟା ଅନୁଭବ କରିଛନ୍ତି। କାହିଁକିନା ଈଶ୍ୱର ଯେତେବେଳେ ପ୍ରତିଜ୍ଞା କରିଥିଲେ ଯେ ମୁଁ ତୁମକୁ ଗୋଟିଏ ପୁତ୍ର ଦେବି, ଅର୍ଥାତ୍ ତୁମକୁ ଗୋଟେ ଜାତି ଦେବି, ଗୋଟେ ବହୁତ ଜାତି ଦେବି, ଗୋଟେ ଦେଶ ଦେବି, ଏଇଭଳିଆ ସେ ପ୍ରତିଜ୍ଞା କରିଥିଲେ। ଆଉ ତାଙ୍କ ପ୍ରତିଜ୍ଞା ଅନୁସାରେ ସେ ଅପେକ୍ଷା କରି 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 ଅନସ୍ପତରୁ 100 ବର୍ଷ ପର୍ଯ୍ୟନ୍ତ ସେ ଅପେକ୍ଷା କଲେ, ତଥାପି ସେ ତାଙ୍କ ବିଶ୍ୱାସରେ ସ୍ଥିର ରହିଲେ। ଆଉ ତାଙ୍କ ଅବ୍ରାହମଙ୍କ ସହଧର୍ମିଣି ସାରି ସେ ବିଶ୍ୱାସରେ ଟିକେ ଟଳମଳ ହେଉଥିଲେ, ସେଇଥିପାଇଁ ସେ ବିଭିନ୍ନ କାର୍ଯ୍ୟ ସେ କରିଛନ୍ତି। ତାଙ୍କର ଚାକରାଣୀ ହାଗାର ସହିତ ଅବ୍ରାହମଙ୍କୁ ବାହା କରାଇଦେଲେ, ତାଙ୍କ ଦ୍ୱାରା ଯଦି କୌଣସି ପୁତ୍ର ସନ୍ତାନ ହେବ ତାହେଲେ ଆମ ବଂଶ ରହିବ ଏଭଳି, କିନ୍ତୁ ସେଇଟା ତ ଅଲଗା କଥା, ତ ଆମେ ସେଇଟାକୁ ବର୍ତ୍ତମାନ ଚିନ୍ତା କରିବାନି। କିନ୍ତୁ ଅବ୍ରାହମଙ୍କୁ ଈଶ୍ୱର ଯେଉଁ ପ୍ରତିଜ୍ଞା କରିଥିଲେ ସେ ପ୍ରତିଜ୍ଞା ଅନୁସାରେ ସେ ବିଶ୍ୱସ୍ତ ଥିଲେ, ଆଉ ସେ ପ୍ରତିଜ୍ଞାରେ ଈଶ୍ୱର ମାନେ ଅଟଳ ଏବଂ ଅବ୍ରାହମ ମଧ୍ୟ ତାଙ୍କ ବିଶ୍ୱାସରେ ଈଶ୍ୱର ଯେତେବେଳେ କହିଛନ୍ତି ସେ ଦେବେ ବୋଲି ସେ ଅପେକ୍ଷା କରିଛନ୍ତି, ଅପେକ୍ଷା କରିଛନ୍ତି ଅପେକ୍ଷା। ଆଉ ସମକାଳ ଅନୁସାରେ ଯେତେବେଳେ କହିଲେ ଏଇ ଅବ୍ରାହମଙ୍କୁ ଈଶ୍ୱର ଯେତେବେଳେ ଇଶାକୁ ଦେଲେ, ଆଉ ଇଶାକୁ ମଧ୍ୟ ଶେଷ ଥରକ ପାଇଁ ଯେତେବେଳେ ପରୀକ୍ଷା କରୁଛନ୍ତି, ତାଙ୍କର ବିଶ୍ୱାସ କେତେ ଅଛି ସେଇଟାକୁ ପରୀକ୍ଷା କରିବା ପାଇଁ ଚାହୁଁଛନ୍ତି, ସେହି ସମୟରେ କହୁଛନ୍ତି ଯେ ତମର ଏକମାତ୍ର ପୁତ୍ର ଇଶାକ ଯାହାକୁ ତୁମେ ବହୁତ ପ୍ରେମ କରୁଛ, ତାଙ୍କୁ ନେଇ ମରିୟା ପର୍ବତକୁ ଯାଅ, ସେଇଠି ତୁମେ ତାଙ୍କୁ ବଳି ଦିଅ, ମୋର ଉଦ୍ଦେଶ୍ୟରେ ବଳି ଦିଅ। ସେଥିରେ ସାଧାରଣ କଥା, କୌଣସି ମନୁଷ୍ୟ ମଧ୍ୟ ଏଥିରେ ଅସନ୍ତୁଷ୍ଟ ହେବ କିମ୍ବା ସେ ନାସ୍ତିକ ସୂଚନା ଦେଖାଇବ, ଏଇଟା କି ଅସମ୍ଭବ କଥା। ଏତେ ବୃଦ୍ଧ ଅବସ୍ଥାରେ ମୋତେ ଯେତେବେଳେ ଗୋଟେ ପୁଅ ଦେଲେ ଏବଂ ତାକୁ ପୁଣି ସେ ସନ୍ତାନକୁ ଈଶ୍ୱର କହୁଛନ୍ତି ତାକୁ ବଳି ଦେବା ପାଇଁ, ତଥାପି ଅବ୍ରାହମ ସେଥିରେ କୌଣସି ଦ୍ୱିଧା ପ୍ରକାଶ କରିନାହାନ୍ତି। ସେ ଖୁସି ମନରେ ବାଧ୍ୟ ହୋଇ ସେ ଇଶାକୁ ବଳି ଦେବା ପାଇଁ ନେଉଛନ୍ତି। ତ ଈଶ୍ୱର ସବୁବେଳେ ଆମେ ତାଙ୍କୁ ଉପାସନା କରିବା ବେଳେ ବା ତାଙ୍କୁ ବଳି ଦେବା ବେଳେ ସେ ସବୁବେଳେ ଚାହାନ୍ତି, ମାନେ ଲେଖା ଅଛି ଯେ ଓବିଡିଏଣ୍ଟ ଇଜ୍ ବେଟର୍ ଦେନ୍ ସାକ୍ରିଫାଇସ୍, ଯେଉଁଟାକି ସେ ସାଉଲ ରାଜାଙ୍କ ସମୟରେ ହେଇଥିଲା ଏବଂ ଈଶ୍ୱର ତାଙ୍କୁ କହିଥିଲେ, ସେ ଘଟଣା ଆମେ ଭଲ କରି ଜାଣୁ। କିନ୍ତୁ ଈଶ୍ୱର ଆମର ବାଧ୍ୟତା ଚାହାନ୍ତି, ଆମେ ଯେତେ ଉପାସନା କରୁ, ଆମେ ଯେତେ ପ୍ରାର୍ଥନା କରୁ, ଉପବାସ କରୁ, ଆଉ ବିଭିନ୍ନ ଧର୍ମ କାର୍ଯ୍ୟରେ ଆମେ ଲିପ୍ତ ରହୁ, ତା ଅପେକ୍ଷା ଈଶ୍ୱର ବହୁତ ପରିମାଣରେ ସେ ଆମର ବାଧ୍ୟତାକୁ ବହୁତ ଆଶା କରନ୍ତି। ଆମେ କେତେ ଦୂର ଆମ ଅନ୍ତର ମଧ୍ୟରେ ତାଙ୍କୁ, ଆମ ହୃଦୟ ମଧ୍ୟରେ ତାଙ୍କୁ ବାଧ୍ୟ ହଉ ଏବଂ ତାଙ୍କୁ ଆମେ ପ୍ରେମ କରୁ, ଈଶ୍ୱର ଆମର ଆନ୍ତରିକ ବିଷୟ ଦେଖନ୍ତି। ସେଇଥିପାଇଁ ସେ କହିଲେ ସାଉଲଙ୍କୁ ରାଜାଙ୍କ ସମୟରେ ମଧ୍ୟ ସେ ଏ କଥା କହିଲେ ଏବଂ ସେ ମଧ୍ୟ ସାମୁଏଲଙ୍କୁ କହିଲେ ଯେ ସାମୁଏଲଙ୍କ ମଧ୍ୟରେ ବି ତାଙ୍କ ସମୟରେ ମଧ୍ୟ ଏ କହିଲେ ଯେ ନା କ'ଣ ଓବିଡିଏଣ୍ଟ ବାଧ୍ୟ ଈଶ୍ୱରଙ୍କର ବାଧ୍ୟ, ଉପାସନା କରିବା ଅପେକ୍ଷା, ବଳି କରିବା ଅପେକ୍ଷା, ଧର୍ମକର୍ମ କରିବା ଅପେକ୍ଷା ସବୁଠାରୁ ବଡ଼ ବିଷୟ ହେଉଛି ତାଙ୍କର ବାଧ୍ୟ। ସେ ବାଧ୍ୟତା ଉପରେ ସବୁ ନିର୍ଭର କରେ। ତ ଆମେ କେତେ ଦୂର ବାଧ୍ୟ, ଈଶ୍ୱର ସେଇଟା ଆମକୁ ଆମଠାରୁ ଆଶା କରୁଛନ୍ତି। ଆଉ ସେ ଅନୁସାରେ ଯେତେବେଳେ ଇଶାହାକୁ ନେଲେ ଆଉ ସେ ବେଦୀ ସଜାଡ଼ିଲେ, ତାପରେ ବେଦୀ ଉପରେ ଇଶାହାକର ହାତ ଗୋଡ଼କୁ ବାନ୍ଧି ସେଠି ଶୋଇଲେ, ସେ ସମୟ ପର୍ଯ୍ୟନ୍ତ କେମିତି ଅବ୍ରାହମ ଈଶ୍ୱରଙ୍କର ବାଧ୍ୟ ହେଇ ସେ ଅଛନ୍ତି। ଏବଂ ସବୁ ସଜାଡ଼ିଲା ପରେ ଯେତେବେଳେ ସେ ତାଙ୍କର ଛୁରା ନେଲେ ଏବଂ ଅବ୍ରାହମଙ୍କୁ ସମ୍ପୂର୍ଣ୍ଣ ବଦ୍ଧ କରିବା ପାଇଁ ଯେତେବେଳେ ହାତ ଉଠେଇଲେ, ଠିକ୍ ସେତିକି ବେଳେ ଈଶ୍ୱରଙ୍କର ଦୂତ ବା ଈଶ୍ୱର ତାଙ୍କୁ କହିଲେ, ଅବ୍ରାହମ ଅବ୍ରାହମ, ବାଳକକୁ ଆଉ କୌଣସି କ୍ଷତି କର ନାହିଁ, ବାଳକଙ୍କୁ କୌଣସି କ୍ଷତି କର ନାହିଁ। ଆମେ ଯଦି ଦେଖିବା ସେ ଆଦିପୁସ୍ତକ 22 ଆମେ ଦେଖିବା 9, 10, 11 ପଢ଼ିଲେ ଆମେ ଜାଣିପାରିବା ସେଥିରେ ଏପରି ଲେଖା ଅଛି, ଆଉ ପରମେଶ୍ୱରଙ୍କ ନିରୂପିତ ସ୍ଥାନରେ ଉପସ୍ଥିତ ହୁଅନ୍ତେ ଅବ୍ରାହମ ସେଠାରେ ଏକ ଯଜ୍ଞବେଦୀ ନିର୍ମାଣ କରି ତହି ଉପରେ କାଠ ସଜାଡ଼ି ଆପଣ ପୁତ୍ର ଇସହାକଙ୍କୁ ବାନ୍ଧି ବେଦୀର କାଠ ଉପରେ ଶୁଆଇଲେ। ଅନନ୍ତର ଅବ୍ରାହମ ହସ୍ତବିସ୍ତାରୀ ପୁତ୍ରଙ୍କୁ ବଦ୍ଧ କରିବା ନିମନ୍ତେ ଛୁରିକା ଧରିଲେ। ଏପରି ସମୟରେ ଆକାଶରୁ ସଦାପ୍ରଭୁଙ୍କ ଦୂତ ତାଙ୍କୁ ଡାକି କହିଲେ, ହେ ଅବ୍ରାହମ ହେ ଅବ୍ରାହମ। ତହିଁରେ ସେ କହିଲେ, ଦେଖନ୍ତୁ ମୁଁ ଏଠାରେ। ଆମେ 12 ପଢ଼ିବା, ତହିଁରେ ସେ କହିଲେ, ତୁମ୍ଭେ ସେହି ବାଳକର ପ୍ରତି କୂଳରେ ହସ୍ତ ବିସ୍ତାର କର ନାହିଁ ଓ ତାହା ପ୍ରତି କିଛି କର ନାହିଁ, କାରଣ ପରମେଶ୍ୱରଙ୍କ ପ୍ରତି ତୁମ୍ଭର ଭୟ ଅଛି, ଏହା ଏବେ ଆମ୍ଭେ ଦେଖିଲୁ। ଯେହେତୁ ତୁମ୍ଭେ ଆମ୍ଭକୁ ଆପଣାର ପୁତ୍ର ଆପଣାର ଏକମାତ୍ର ପୁତ୍ର ଦେବାକୁ ହିଁ ଅସମ୍ମତ ନହେଲେ। ସେତେବେଳେ 13 ପଢ଼ୁଛି, ସେତେବେଳେ ଅବ୍ରାହମ ଅନାଇ ଆପଣା ପଛଆଡ଼େ ବୁଦାର ଲତାରେ ବଦ୍ଧଶୃଙ୍ଗ ଗୋଟିଏ ମେଷ ଦେଖିଲେ। ତହିଁରେ ଅବ୍ରାହମ ଯାଇ ସେହି ମେଷକୁ ଆଣି ଆପଣା ପୁତ୍ର ବଦଳରେ ତାକୁ ହୋମ ନିମନ୍ତେ ଉତ୍ସର୍ଗ କଲେ। 14 ପୁଣି ଅବ୍ରାହମ ସେହି ସ୍ଥାନର ନାମ ଯେହୋବା ଜିରି ସଦାପ୍ରଭୁ ଯୋଗାଇବେ ରଖିଲେ। ଏଣୁକରି ଆଜି ଯାଏ ଲୋକେ କହନ୍ତି ପର୍ବତରେ ସଦାପ୍ରଭୁ ଯୋଗାଇବେ। ଆମେ ଯେତେବେଳେ ଏଠି ଦେଖୁଛୁ ଯେ ପ୍ରଭୁ କେମିତି ତାଙ୍କ ପ୍ରତିଜ୍ଞାକୁ ସଫଳ କରୁଛନ୍ତି, ସେ ତାଙ୍କ ପ୍ରତିଜ୍ଞା ସଫଳ କରିବାରେ କେବେ ମଧ୍ୟ ବିଫଳ ହୁଅନ୍ତି ନାହିଁ। ଆଉ ପ୍ରଭୁ ତାଙ୍କର ସନ୍ତାନ ସନ୍ତତିମାନଙ୍କୁ ଯେଉଁମାନେ ତାଙ୍କଠାରୁ ବିଶ୍ୱାସ କରୁଛନ୍ତି, ତାଙ୍କର ଧର୍ମକର୍ମ କରିବା ଅପେକ୍ଷା, ତାଙ୍କର ବିଭିନ୍ନ ଧର୍ମ କାର୍ଯ୍ୟରେ ଲିପ୍ତ ହେବା ଅପେକ୍ଷା ପ୍ରଥମେ ତାଙ୍କର ବିଶ୍ୱାସକୁ ସେ ପରୀକ୍ଷା କରୁଛନ୍ତି ଏବଂ ଈଶ୍ୱରଙ୍କର ଠାରେ ପ୍ରତ୍ୟେକ ବିଶ୍ୱାସର ବାଧ୍ୟତାକୁ ସେ ପରୀକ୍ଷା କରୁଛନ୍ତି। ଏବଂ ଯେତେବେଳେ ଅବ୍ରାହମ ଇଶାହାକୁ ବଦ୍ଧ କରିବା ପାଇଁ ଯାଉଛନ୍ତି, ଠିକ୍ ସେତିକି ବେଳେ ଆମେ ଆବି ଯେମିତି ପଢ଼ିଲୁ ଯେ ଈଶ୍ୱରଙ୍କ ବାକ୍ୟରେ ଲେଖା ଅଛି, ଈଶ୍ୱରଙ୍କ ଦୂତ ତାଙ୍କୁ କହିଲେ ଯେ ଅବ୍ରାହମ ଅବ୍ରାହମ, ଆଉ ସେ ବାଳକ ପ୍ରତି କୌଣସି କ୍ଷତି କର ନାହିଁ। ଆଉ 10 ଅନନ୍ତର ଅବ୍ରାହମ ହସ୍ତ ବିସ୍ତାରୀ ପୁତ୍ରକୁ ବଦ୍ଧ କରିବା ନିମନ୍ତେ ଛୁରିକା ଧରିଲେ। ଏପରି ସମୟରେ ଆକାଶରୁ ସଦାପ୍ରଭୁଙ୍କର ଦୂତ ତାଙ୍କୁ ଡାକି କହିଲେ, ହେ ଅବ୍ରାହମ ହେ ଅବ୍ରାହମ। ତହିଁରେ ସେ କହିଲେ, ଦେଖନ୍ତୁ ମୋ ଠାରେ। ତହିଁରେ ସେ କହିଲେ, ତୁମ୍ଭେ ସେହି ବାଳକର ପ୍ରତି କୂଳରେ ହସ୍ତ ବିସ୍ତାର କର ନାହିଁ ଓ ତାହା ପ୍ରତି କିଛି କର ନାହିଁ, କାରଣ ପରମେଶ୍ୱରଙ୍କ ପ୍ରତି ତୁମର ଭୟ ଅଛି, ଏହା ଏବେ ଆମ୍ଭେ ବୁଝିଲୁ। ଯେହେତୁ ତୁମ୍ଭେ ଆମ୍ଭକୁ ଆପଣାର ପୁତ୍ର ଆପଣାର ଏକମାତ୍ର ପୁତ୍ର ଦେବାକୁ ହିଁ ଅସମ୍ମତ ନହେଲେ। ତ ଆମେ ଏଠି ଦେଖୁଛୁ ଯେ ଈଶ୍ୱର କେମିତି ତାଙ୍କ ପ୍ରତିଜ୍ଞାକୁ ସେ ସଫଳ କରୁଛନ୍ତି ଏବଂ ଅବ୍ରାହମ ସେ କେତେ ବିଶ୍ୱାସ, ତାକୁ ଯାହାକୁ ଅବ୍ରାହମଙ୍କ ବିଷୟରେ କୁହାଯାଏ ସେ ବିଶ୍ୱାସର ଆଦି ପିତା। ଆଉ ତାଙ୍କଠାରୁ ଆମକୁ ବିଶ୍ୱାସର ଆଦର୍ଶତା, ବିଶ୍ୱାସ କେମିତି କରାଯାଏ, ଈଶ୍ୱରଙ୍କ ପ୍ରତି ଉପାସନା କେମିତି କରାଯାଏ, ସେଇଟା ଆମମାନେ ଶିଖିବା ବା ବୁଝିବା ବହୁତ ଆବଶ୍ୟକ। ଏବଂ ଏହାପରେ ଯେତେବେଳେ ସେ ଦେଖିଲେ ପଛଆଡ଼େ ଯେ ଅବ୍ରାହମକୁ ମନା କରାଗଲା, ଗୋଟେ ଦୂତ କହିଲେ ତାଙ୍କୁ କିଛି କରନି, ଆଉ ପଛଆଡ଼େ ଦେଖିଲେ ବୁଦାରେ ଗୋଟେ ମେଣ୍ଢା ବନ୍ଧା ହେଇଛି ଯେଉଁଟା ବଳି ପାଇଁ, ଆଉ ସେଇ ମେଣ୍ଢାକୁ ସେ ଅବ୍ରାହମ ନେଲେ ଏବଂ ସେଠାରେ ବଳି ଉତ୍ସର୍ଗ କଲେ। ଅର୍ଥାତ୍ ଯେଉଁ କଥା ଲେଖା ଅଛି ଈଶ୍ୱରଙ୍କ ନାଁ ଯେହୋବା ଜିରି ବୋଲି, ଯେହୋବା ଜିରି ମାନେ ପରମେଶ୍ୱର ଯୋଗାଇବା, ଈଶ୍ୱର ଯୋଗାଇବା, ଯେଉଁ ଈଶ୍ୱର ଦେଖୁଛନ୍ତି ସେ ଆମକୁ ଯୋଗାଇବେ। ଈଶ୍ୱର ଆମର ସମସ୍ତ ଆବଶ୍ୟକତା ସେ ଦେଖନ୍ତି। ଆମେ ଅନେକ ସମୟରେ କହିପାରୁନୁ, ଅନ୍ୟକୁ ବୁଝେଇ ପାରୁନୁ, କେତେଟା ବିଷୟରୁ ରହୁଛି ଯାହାକି ଆମେ ଅନ୍ୟକୁ କହିବାକୁ ବି କୁଣ୍ଠାବୋଧ ଲାଗେ, କିନ୍ତୁ ଈଶ୍ୱର ଆମକୁ ହୃଦୟକୁ ଦେଖନ୍ତି। ଆମ ହୃଦୟର ଆବଶ୍ୟକତା କ'ଣ ସେଇଟାକୁ ସେ ଦେଖନ୍ତି। ଆମେ ଜୋରରେ କଥା ନ କହିଲେ ମଧ୍ୟ ଈଶ୍ୱର ଆମର ମନର ଭାବନାକୁ, ଈଶ୍ୱର ଆମ ମନର ଭାଷାକୁ, ଅକୁହା ଭାଷାକୁ ସେ ବୁଝନ୍ତି, ଦେଖନ୍ତି ଏବଂ ସେ ଆମର ଆବଶ୍ୟକତା ପୂର୍ଣ୍ଣ କରନ୍ତି। ତ ଏଥିରୁ ଶିଖିବା ଦରକାର ଯେ ପ୍ରଭୁ ଆମମାନଙ୍କର ସେ ଯୋଗେଇବା ଈଶ୍ୱର। ଆମର ଖାଦ୍ୟ, ବସ୍ତ୍ର, ସମସ୍ତ ପାରିବାରିକ, ଆଧ୍ୟାତ୍ମିକ, ଆର୍ଥିକ, ଭବିଷ୍ୟତର ସମସ୍ତ ବିଷୟ ସେ ଆମକୁ କେମିତି ପ୍ରେମର ସହିତ ସେ ଯୋଗେଇକି ଆସୁଛନ୍ତି, ଯେଉଁଟାକି ଆମେମାନେ ପଢ଼ିବୁ ଯେ ଗୀତ ସଂହିତାରେ ବି ଲେଖା ଅଛି, ସଦାପ୍ରଭୁ ମୋର ମେଷପାଳକ, ସଦାପ୍ରଭୁ ମୋର ପ୍ରତିପାଳକ, ସେ ମୋର କୌଣସି ଅଭାବ ହେବାକୁ ଦେଉନ୍ତି ନାହିଁ, ସେ କେମିତି ଆମର ସବୁ ଅଭାବକୁ ପୂରଣ କରୁଛନ୍ତି, ପ୍ରଭୁ ଆଶ୍ଚର୍ଯ୍ୟ ଭାବରେ ସେ ଯୋଗାନ୍ତି। ଆଉ ଏଇ ଯେଉଁ ଘଟଣାଟା ଆମେ ଦେଖୁଛୁ, ଇସାହାକୁ ଯେଉଁ ବଳି ଦେବା ପାଇଁ ନେଲେ, ସେ ହେଉଛନ୍ତି ଆମର ମେଷ, ଅର୍ଥାତ୍ ଯୀଶୁ ଖ୍ରୀଷ୍ଟ ନିଜେ ସେ ମେଷ, ବଳି ମେଷ, ଈଶ୍ୱର ନିଜେ ନିଜକୁ ବଳି ମେଷ ସ୍ୱରୂପେ ସେ ଜଗତକୁ ଆସିଲେ ଯୀଶୁଙ୍କ ରୂପରେ, ଏବଂ ଆମ ପାଇଁ ସେ ମୃତ୍ୟୁଭୋଗ କଲେ, ଆମ ପାଇଁ ନିଜ ଜୀବନ ଦେଲେ, ଆମ ପାଇଁ ସେ ନିଜକୁ ଦେଇଦେଲେ, ତାକି ଆମ ପାପରୁ ଆମମାନେ କେମିତି ରକ୍ଷା ପାଇବୁ, ସେ ଆମମାନଙ୍କର ବଳି ମେଷ। ଆଉ ଈଶ୍ୱର ଚାହାନ୍ତି ନାହିଁ ଯେ ମନୁଷ୍ୟର ପାପ ନିମନ୍ତେ ଗୋଟେ ସାଧାରଣ ମନୁଷ୍ୟ, ଗୋଟେ ମେଣ୍ଢା କି ମନୁଷ୍ୟ ଆଉ ବଳି ହଉ, କିନ୍ତୁ ପବିତ୍ର ବ୍ୟକ୍ତି ଯେ ଖ୍ରୀଷ୍ଟ ଯୀଶୁ, ସେ ଆସିଲେ ଏବଂ ସେ ଆମ ନିମନ୍ତେ ମୃତ୍ୟୁଭୋଗ କଲେ, ସେ ହେଉଛନ୍ତି ସେ ଆମର ମେଷ, ସେ ହେଉଛନ୍ତି ଆମର ବଳି, ସେ ହେଉଛନ୍ତି ଆମର ନିସ୍ତର, ଅର୍ଥାତ୍ ଆମେ ତାଙ୍କ ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭର କରିବା ଉଚିତ। ଆଉ ଯାହାକୁ କି ଦିନେ ସେ ଯୋହନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଦୂରରୁ ଦେଖିଲେ, ଆଉ ତାଙ୍କ ନିକଟକୁ ଯେତେବେଳେ ଆସୁଥିଲେ, ସେ ଯୋହନ ଏକ ଅଧ୍ୟାୟରେ ଆମମାନେ ଦେଖିବାକୁ ପାରିବୁ, ସେ ଅଧ୍ୟାୟରେ ପଢ଼ିଲେ ଆମେ ଜାଣିବୁ ଯେ ଯୋହନ ଏକ ଅଧ୍ୟାୟର 29 ପଦରେ ଆମେ ଦେଖିବା ଯେ କେମିତି ପ୍ରଭୁ କହୁଛନ୍ତି, ଯୀଶୁଙ୍କ ବିଷୟରେ କେମିତି ଯୋହନ କହୁଛନ୍ତି, ସେ କ'ଣ କହୁଛନ୍ତି। ଯୋହନ ତା'ର 1:29 ପଦରେ ଏପରି ଲେଖା ଅଛି, ଯୋହନ 1:29 ଲେଖା ଅଛି, ତହିଁ ଆର ଦିନ ସେ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖି କହିଲେ, ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ ଯେ ଜଗତର ପାପ ବହି ନେଇଯାଆନ୍ତି। ଏଥିରେ ଯୋହନ ନିଜେ ଅନୁଭବ କରୁଛନ୍ତି ଏବଂ ଯୀଶୁଙ୍କୁ ତାଙ୍କ ପାଖକୁ ଆସୁଥିବା ଦେଖି କହିଲେ, ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ ଯେ ଜଗତର ପାପ ଭାର ନେଇଯାଆନ୍ତି, ଯେ ମୋର ପାପ ଭାର ନେଇଯାଆନ୍ତି, ଯେ ସୌରଜଗତର ପାପ ଭାର ନେଇଯାଆନ୍ତି। ସେ ଖ୍ରୀଷ୍ଟ, ସେଇ ଯୀଶୁ ହେଉଛନ୍ତି ଆମର ମେଷ, ବଳି ମେଷ, ସେ ହେଉଛନ୍ତି ଆମମାନଙ୍କର ଉଦ୍ଧାରକର୍ତ୍ତା, ରକ୍ଷାକର୍ତ୍ତା। ଆଉ ପାଉଲ ମଧ୍ୟ ଏଇ ବିଷୟରେ ସେ ପ୍ରଚାର କରୁଛନ୍ତି ଯେ ଆମମାନେ ଯେତେବେଳେ ପ୍ରଥମ କରନ୍ତି 15:1-10 ପଦ ମଧ୍ୟରେ ପଢ଼ିବା ଯେ ଏଇଠି ସେ ପାଉଲ ଏଇଠି କୌଣସି ମାଥ୍ୟୁ ମାର୍କ ଲୋକ ଯୋହନରୁ ସେଇଟା ପଢ଼ୁନାହାନ୍ତି କି ପ୍ରଚାର କରୁନାହାନ୍ତି, ଏଇଟା ସେ ଆଦି ପୁସ୍ତକରେ ଯେଉଁଟା ଅବ୍ରାହମକୁ ଇସାହାକ ପ୍ରତିଜ୍ଞା କରିଥିଲେ ସେଇଟା ଏଥିରେ ସେ କହୁଛନ୍ତି। ଆଉ ସେ ସବୁ ପଢ଼ିଲେ ବହୁତ ଲମ୍ବା ହେବ, କିନ୍ତୁ ସେଥିରେ ଆମେ ଯଦି ପଢ଼ିବୁ 1-10 ପଦ ମଧ୍ୟରେ ସେଥିରେ ଲେଖା ଅଛି ଯେ ଈଶ୍ୱର ଆମର ମେଷପାଳକ, ଈଶ୍ୱର ହେଉଛନ୍ତି ଆମର ନିସ୍ତାର ବଳି ଉତ୍ସର୍ଗ ମେଷ, ସେ ହେଉଛନ୍ତି ଆମମାନଙ୍କ ରକ୍ଷାକର୍ତ୍ତା, ଆଉ ସେ ଆମ ପାଇଁ ମୃତ୍ୟୁଭୋଗ କରୁଛନ୍ତି। ତେଣୁ ଯେଉଁମାନେ ତାଙ୍କଠାରେ ବିଶ୍ୱାସ ଏପର୍ଯ୍ୟନ୍ତ କରିନାହାନ୍ତି ତାଙ୍କଠାରେ ବିଶ୍ୱାସ କରିବା ଉଚିତ, ବା ଯଦି କୌଣସି ବିଶ୍ୱାସ କରିଛନ୍ତି ତାଙ୍କଠାରେ, ତାହେଲେ ସେମାନଙ୍କୁ ଈଶ୍ୱର ଯାହା ବି ପ୍ରାର୍ଥନା କରନ୍ତି ସେମାନଙ୍କୁ ଯୋଗାନ୍ତି। ଯେଉଁମାନେ ତାଙ୍କର ବାଧ୍ୟ ହୁଅନ୍ତି ସେମାନଙ୍କୁ ସେ ଈଶ୍ୱର ଯୋଗାନ୍ତି। ବର୍ତ୍ତମାନ ଏହା ଗୋଟେ ପ୍ରଶ୍ନର ସମୟ, ବା ଏଇଟା ଗୋଟେ ସୁଯୋଗ, ଯଦି ମୁଁ ଈଶ୍ୱରଙ୍କ ଠାରେ ବିଶ୍ୱାସ କରୁନି ତାହେଲେ ମୋତେ ନିଜକୁ ଈଶ୍ୱରଙ୍କ ଠାରେ ଦେବାକୁ ହେବ, ନିଜକୁ ଈଶ୍ୱରଙ୍କଠାରେ ସମର୍ପଣ କରିବାକୁ ହେବ, ତେବେ ସେ ଆମମାନଙ୍କୁ ରକ୍ଷା କରିବେ, ଆମମାନଙ୍କର ପାପରୁ କ୍ଷମା କରିବେ, ଆମକୁ ସେ ଉଦ୍ଧାର କରିବେ। ଏବଂ ଆମେ ଯଦି ଦେଖିବୁ ଯେ ପ୍ରକାଶିତ ତା'ର 5:1-14 ଯଦି ପଢ଼ିବୁ, ସେଥିରେ ମଧ୍ୟ ଆମମାନେ ଦେଖିବା ଯେ ଯୀଶୁଖ୍ରୀଷ୍ଟ କ'ଣ, ସେ କେମିତି ଆମର ମେଷ ବଳି ମେଷ। ପ୍ରକାଶିତ ତା'ର 5 ମୁଁ ଟିକେ ପଢ଼ୁଛି, ଆପଣମାନେ ଦେଖନ୍ତୁ। ପ୍ରକାଶିତ 5 ଏଥିରେ ସେଥିରେ ଏପରି ଲେଖା ଅଛି, ପ୍ରକାଶିତ 5:1-14। ତତ୍ପରେ ମୁଁ ସିଂହାସନ ପବିଷ୍ଟ ବ୍ୟକ୍ତିଙ୍କ ଦକ୍ଷିଣ ହସ୍ତରେ ଗୋଟିଏ ପୁସ୍ତକ ଦେଖିଲି, ତାହା ଉଭୟ ପାର୍ଶ୍ୱରେ ଲିଖିତ ଓ ସପ୍ତ ମୁଦ୍ରାରେ ମୁଦ୍ରାଙ୍କିତ। ଆଉ ମୁଁ ଜଣେ ପରାକ୍ରମୀ ଦୂତଙ୍କୁ ଦେଖିଲି, ସେ ଉଚ୍ଚ ସ୍ୱରରେ ଘୋଷଣା କରି କହୁଥିଲେ, କିଏ ଏହି ମୁଦ୍ରା ସବୁ ଭାଙ୍ଗି ପୁସ୍ତକ ଫିଟାଇବାକୁ ଯୋଗ୍ୟ? କିନ୍ତୁ ସ୍ୱର୍ଗ, ମର୍ତ୍ତ୍ୟ କି ପାତାଳର କେହି ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ସକ୍ଷମ ହେଲେ ନାହିଁ। ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ଯୋଗ୍ୟ କେହି ନ ମିଳିବାରୁ ମୁଁ ଅତିଶୟ ରୋଦନ କଲି। ସେଥିରେ ପ୍ରାଚୀନମାନଙ୍କ ମଧ୍ୟରେ ଜଣେ ମୋତେ କହିଲେ, ରୋଦନ କର ନାହିଁ, ଦେଖ ଯେ ଯୁହୁଦା ବଂଶଜାତ ସିଂହ ଓ ଦାଉଦଙ୍କ ମୂଳ ସେ ପୁସ୍ତକର ସପ୍ତ ମୁଦ୍ରା ଭାଙ୍ଗି ତାହା ଫିଟାଇବା ନିମନ୍ତେ ବିଜୟୀ ହୋଇଅଛନ୍ତି। ସେତେବେଳେ ମୁଁ ଦେଖିଲି ସିଂହାସନ, 4 ଓ ପ୍ରାଚୀନମାନଙ୍କ ମଧ୍ୟସ୍ଥଳରେ ଏକ ମେଷ ଶାବକ ଠିଆ ହୋଇଅଛନ୍ତି। ସେ ହତ ହେଲା ପରି ଦେଖାଯାଉଥିଲେ, ତାହାଙ୍କର ହସ୍ତ ଶୃଙ୍ଗ ଓ ସପ୍ତ ଚକ୍ଷୁ। ସେହି ସମସ୍ତ ଚକ୍ଷୁ ସମୁଦାୟ ପୃଥିବୀରେ ପ୍ରେରିତ ଈଶ୍ୱରଙ୍କର ସପ୍ତ ଆତ୍ମା। ସେ ଆସି ସିଂହାସନ ପବିଷ୍ଟ ବ୍ୟକ୍ତିଙ୍କର ଦକ୍ଷିଣ ହସ୍ତରୁ ସେହି ପୁସ୍ତକ ନେଇ ସେ ପୁସ୍ତକ ନିମନ୍ତେ ସେହି 4 ଓ 24 ପ୍ରାଚୀନ ମେଷ ଶାବକଙ୍କ ସମ୍ମୁଖରେ ଉବୁଡ଼ ହୋଇପଡ଼ିଲେ। ସେମାନଙ୍କ ପ୍ରତ୍ୟେକର ହସ୍ତରେ ବୀଣା ଓ ସାଧୁମାନଙ୍କ ପ୍ରାର୍ଥନା ରୂପ ଧୂପରେ ପରିପୂର୍ଣ୍ଣ ସୁବର୍ଣ୍ଣ ପାତ୍ର ଥିଲା। ସେମାନେ ଗୋଟିଏ ନୂତନ ଗୀତ ଗାନ କରି କହିଲେ, ତୁମ୍ଭେ ସେହି ପୁସ୍ତକ ନେବାକୁ ଓ ସେଥିରେ ମୁଦ୍ରା ସବୁ ଭାଙ୍ଗିବାକୁ ଯୋଗ୍ୟ ଅଟ, କାରଣ ତୁମ୍ଭେ ହତ ହୋଇଥିଲ, ପୁଣି ଆପଣା ରକ୍ତ ଦ୍ୱାରା ସମସ୍ତ ଗୋଷ୍ଠୀ, ଭାଷାବାଦୀ, ବଂଶ ଓ ଜାତି ମଧ୍ୟରୁ ଈଶ୍ୱରଙ୍କ ନିମନ୍ତେ ଲୋକମାନଙ୍କୁ ଜୟ କରିଅଛ। ପୁଣି ସେମାନଙ୍କୁ ଆମମାନଙ୍କ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଜଗତକୁ ଓ ଯାଜକ କରିଦେଇଅଛ, ଯାଜକ କରିଦେଇଅଛ। ଆଉ ସେମାନେ 10 ମୁଁ ଆଉ ଥରେ ପଢ଼ୁଛୁ, ପୁଣି ସେମାନଙ୍କୁ ଆମମାନଙ୍କ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ରାଜକୁଳ ଓ ଯାଜକ କରିଦେଇଅଛ, ଆଉ ସେମାନେ ପୃଥିବୀ ଉପରେ ରାଜତ୍ୱ କରିବେ। ଆମେ ଏଥିରେ ଯଦି ଦେଖିବୁ, ଧ୍ୟାନ କରିବୁ ଯେ ଜଗତର ପତନାବଧି ପୂର୍ବରୁ ଖ୍ରୀଷ୍ଟ ଆମମାନଙ୍କ ପାଇଁ ବଳି ହୋଇଛନ୍ତି, ସେ ବଳି ରୂପେ ଉତ୍ସର୍ଗ ହୋଇଛନ୍ତି, ସେ ଆମମାନଙ୍କ ପାପ ନିମନ୍ତେ ମୃତ୍ୟୁଭୋଗ କରିଛନ୍ତି। ଆଉ ତାଙ୍କୁ ଯେତେବେଳେ ହତ କରାଗଲା ସେଇ ମୋରିଆ ପର୍ବତରେ, ସେଇ ଯେଉଁଠି ବର୍ତ୍ତମାନ ସୋଲୋମନଙ୍କର ମନ୍ଦିର ଥିଲା, ଆଉ ସେଇଟା ଦାଉଦ କିଣିଥିଲେ, ଆଉ ସେଥିରେ ସେ ମନ୍ଦିର ନିର୍ମାଣ କରିଥିଲେ ତାଙ୍କ ପୁତ୍ରଙ୍କ ଦ୍ୱାରା। ଏଇଟା ସେହି ସ୍ଥାନରେ ଯେଉଁଥିରେ ମୋରିଆ ପର୍ବତରେ ସେହି ସ୍ଥାନ ଥିଲା। ସେଇଟା ପରେ ସେ ଜିବୁସିଆ ଲୋକମାନେ ତାକୁ କିଣିଲେ ଏବଂ ତାକୁ ଗୋଟେ ଥ୍ରେସିଂ ଫ୍ଲୋର ଅର୍ଥାତ୍ ଫସଲ ସବୁ ସେଥିରେ ଥ୍ରେସିଂ କରିବା ପାଇଁ ବା ଫସଲ ସବୁକୁ ସେଥିରୁ କାଟି ମର୍ଦ୍ଦନ କରିବା ପାଇଁ ତାକୁ ସେ ଜାଗାଟା କିଣିଥିଲେ। ଆଉ ସେହି ଜାଗାରେ ଖ୍ରୀଷ୍ଟ ନିଜେ ମୃତ୍ୟୁଭୋଗ କରିଥିଲେ, ଈଶ୍ୱର ମୃତ୍ୟୁଭୋଗ କରିଥିଲେ। ଅର୍ଥାତ୍ ଇସାକ ଯୀଶୁଖ୍ରୀଷ୍ଟଙ୍କର ସେଇଟା ଗୋଟେ ନିଦର୍ଶନ ଥିଲେ। ଆଉ ଈଶ୍ୱର ସେତେବେଳେ ଯଦି ଚାହିଁଥିଲେ ଇସାକ ମରିଥିଲେ, ଇସାକଙ୍କୁ ଯଦି ମାରି ଦିଆଯାଇଥାନ୍ତା, ସେ ପୁନର୍ବାର ଉଠିଥାନ୍ତେ, କିନ୍ତୁ ସେ ଆମର ପାପ ନିମନ୍ତେ ନୁହଁ, ଖ୍ରୀଷ୍ଟ ନିଜେ, ଈଶ୍ୱର ନିଜେ ସେ ମେଷ ଶାବକ ହେଇ ଆସିଲେ ଏବଂ ବଳି ହେଲେ, ଆଉ ସେ ମୃତ୍ୟୁଭୋଗ କଲେ ଏବଂ ପୁନର୍ବାର ବଞ୍ଚି ଉଠିଲେ। ଆଉ ସେଇଟା ହିଁ ସୁସମାଚାର, ସେଇ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବାଟା ହିଁ ସେ ସୁସମାଚାର, ଯେଉଁଟାକି ପାଉଲ ପ୍ରଥମ କରନ୍ତି ରେ ସେ ପ୍ରଚାର କରନ୍ତି। ଆଉ ଯେଉଁ ସୁସମାଚାର କି ସେ ଖ୍ରୀଷ୍ଟଙ୍କ ଠାରୁ ପାଇଥିଲେ, ପ୍ରଥମ କରନ୍ତି 15:1-10 ମଧ୍ୟରେ ଯେତେବେଳେ ଆମେ ପଢ଼ିବୁ, ସେସବୁରେ ଲେଖା ଅଛି ଖ୍ରୀଷ୍ଟମାନଙ୍କର ମେଷ ଶାବକ, ଆଉ ସେଇଆ ହିଁ ଆମର ସୁସମାଚାର। କିନ୍ତୁ ବର୍ତ୍ତମାନ ଆମର ସମାଜ ମଧ୍ୟରେ ଏଇଟା ଦେଖାଯାଉଛି ଯେ ଲୋକେ ଖ୍ରୀଷ୍ଟଙ୍କ ଜାଗାରେ ଉଦ୍ଧାର ପାଇବା ପାଇଁ ବୋଲି, ଜଣେ ପରିତ୍ରାଣ ପାଇବା ପାଇଁ ବୋଲି ସେମାନେ ଅନେକ ଉପବାସ କରୁଛନ୍ତି, ସେମାନେ ଧର୍ମକର୍ମ କରୁଛନ୍ତି, ସେମାନେ ଏଇଟା କଲେ ମୁଁ ସେଇଟା କଲେ ମୁଁ ରକ୍ଷା ପାଇବି, ମୁଁ ସେଇଟା କଲେ ମୁଁ ରକ୍ଷା ପାଇବି, ମୁଁ ଦାନ ଦେଲେ ମୁଁ ରକ୍ଷା ପାଇବି, ମୁଁ ଉପବାସ କଲେ ମୁଁ ରକ୍ଷା ପାଇବି, ମୁଁ ମନ୍ଦିର ନିର୍ମାଣ କଲେ ମୁଁ ରକ୍ଷା ପାଇବି, ମୁଁ ମୁକ୍ତି ପାଇବି। ଏଇଟା ଯେଉଁ ଲୋକ କରୁଛନ୍ତି, ଏଇଟା ଈଶ୍ୱରଙ୍କୁ ଇନସଲ୍ଟ କରିବା, ଈଶ୍ୱରଙ୍କୁ ଅବମାନନା କରିବା। ଅର୍ଥାତ୍ ଖ୍ରୀଷ୍ଟ ଯେଉଁ ଆମ ପାଇଁ ଆସିଥିଲେ, ଈଶ୍ୱର ଯେଉଁ ଆମର ପରିତ୍ରାଣର କାର୍ଯ୍ୟ ସାଧନ କରିଥିଲେ, ସେ ଆସି ଆମ ପାଇଁ ମୃତ୍ୟୁଭୋଗ କରିଥିଲେ, ଆଉ ତାକୁ ଈଶ୍ୱରଙ୍କୁ ଈଶ୍ୱରଙ୍କର ସେ ପରିତ୍ରାଣ କାର୍ଯ୍ୟକୁ ଆମମାନେ ଅବମାନନା କରୁଛୁ, ତାଙ୍କୁ ଅବହେଳା କରୁଛୁ ଏବଂ ତାଙ୍କୁ ଆମମାନେ ଇନସଲ୍ଟ କରୁଛୁ, ଏବଂ ଆମ ନିଜ ଚେଷ୍ଟାରେ, ନିଜ ବଳରେ, ନିଜ ଜ୍ଞାନରେ, ନିଜ ବୁଦ୍ଧିରେ ଆମମାନେ ପରିତ୍ରାଣ ସାଧନ କରିବା ପାଇଁ ଆମେ ଲାଗିଛୁ, ଯେଉଁଟାକି ଈଶ୍ୱର ଚାହାନ୍ତି ନାହିଁ। ଈଶ୍ୱର ଏଥିରେ ଦୁଃଖିତ। ଉପବାସ କରିବାଟା ଭୁଲ ନୁହଁ, ପ୍ରାର୍ଥନା କରିବା ଭୁଲ ନୁହଁ, ଆଉ ଦାନ ଦେବା ଭୁଲ ନୁହଁ, ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା ଭୁଲ ନୁହଁ, କିନ୍ତୁ ଏଇଟା କରିବା ଦ୍ୱାରା ଆମେ ରକ୍ଷା ପାଇବୁନି, ଏଇଟା କରିବା ଦ୍ୱାରା ଆମର ପରିତ୍ରାଣ ହେବନି। କିନ୍ତୁ ଖ୍ରୀଷ୍ଟ ଯିଏ ଆମମାନଙ୍କୁ ପରିତ୍ରାଣ ଦେବା ପାଇଁ ଆସି ମୃତ୍ୟୁଭୋଗ କରିଥିଲେ କ୍ରୁଶରେ, ତାଙ୍କୁ ବିଶ୍ୱାସ କରିବା ଦ୍ୱାରା ଆମେ ରକ୍ଷା ପାଇବୁ, ଆଉ ତାଙ୍କଠାରୁ ରକ୍ଷା ପାଇଲା ପରେ ତାର କର୍ତ୍ତବ୍ୟ ସ୍ୱରୂପ ଆମେ ଅନ୍ୟମାନଙ୍କୁ ସାହାଯ୍ୟ କରିବୁ, ଆମେ ପ୍ରାର୍ଥନା କରିବୁ, କି କାହାକୁ ଅସହାୟ ଅବସ୍ଥାରେ ଦେଖି ତାଙ୍କ ସାହାଯ୍ୟ କରିବୁ, ଯେକୌଣସି ପ୍ରକାର ଭଲ କାମ ବା ଉତ୍ତମ କାମ ଆମେ କରିବୁ, କିନ୍ତୁ ଉତ୍ତମ କର୍ମ ଦ୍ୱାରା ଆମେ ରକ୍ଷା ପାଇବୁନି। ଖ୍ରୀଷ୍ଟଙ୍କୁ ଛାଡ଼ି, ଖ୍ରୀଷ୍ଟଙ୍କ ବ୍ୟତୀତ ଉତ୍ତମ କର୍ମ ଦ୍ୱାରା ଆମେ ରକ୍ଷା ପାଇବୁନି। ଯେମିତି ପାଉଲ ଲେଖୁଛନ୍ତି ଏଫେସି ମଣ୍ଡଳୀରେ, ପରିତ୍ରାଣ କ୍ରିୟାକର୍ମରୁ ନୁହେଁ, ଯେପରି ତୁମେ ଦର୍ପଣ କର, କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବରେ ଈଶ୍ୱରଙ୍କର ଅନୁଗ୍ରହ ଦାନ। ଆଉ ସେ ଅନୁଗ୍ରହରେ ଆମ ପାଇଁ ଆସିଲେ, ମୃତ୍ୟୁଭୋଗ କଲେ, ଆମେ ଈଶ୍ୱରଙ୍କ ଅନୁଗ୍ରହରେ ନିର୍ଭର କରିବା କଥା, ଈଶ୍ୱରଙ୍କ ଅନୁଗ୍ରହ ଉପରେ ଆମେମାନେ ସମ୍ପୂର୍ଣ୍ଣ ଭାବରେ ତାଙ୍କ ଉପରେ ଆଉଜି ପଡ଼ିବା କଥା। ତେଣୁ ଏହା ବର୍ତ୍ତମାନ ଆମ ପାଇଁ ଗୋଟେ ସମୟ, ଆମମାନଙ୍କ ପାଇଁ ଗୋଟେ ସୁଯୋଗ, ଆମେ କେତେ ଦୂର ତାଙ୍କୁ ମାନୁଛୁ, ମୋର କ୍ରିୟାକର୍ମରେ ନା ମୋ ଧର୍ମକର୍ମରେ ନା ଈଶ୍ୱରଙ୍କ ଅନୁଗ୍ରହରେ। ଈଶ୍ୱରଙ୍କ ଅନୁଗ୍ରହରେ, ଈଶ୍ୱର ହେଉଛନ୍ତି ଆମ ଅନୁଗ୍ରହକାରୀ ଈଶ୍ୱର, ଆଉ ତାଙ୍କଠାରେ ଆମମାନେ ବିଶ୍ୱାସ କରିବା ଦ୍ୱାରା ଏସବୁ କିଛି ସମ୍ଭବ ହୋଇପାରିବ ବା ଆମେ ପରିତ୍ରାଣ ପାଇପାରିବୁ। ତେଣୁ ଯଦି କୌଣସି ବ୍ୟକ୍ତି ବର୍ତ୍ତମାନ ବି ଚାହୁଁଛନ୍ତି, ବର୍ତ୍ତମାନ ବି ଜାଣିନାହାନ୍ତି ଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ଭାବରେ, ତାଙ୍କର ଅନୁଗ୍ରହ କାର୍ଯ୍ୟ, ତାଙ୍କର କୃଷରେ ବଳି ହୋଇଥିବା କାର୍ଯ୍ୟ ପରିତ୍ରାଣ ନିମନ୍ତେ, ମୋର ପରିତ୍ରାଣ ନିମନ୍ତେ, ସର୍ବଜଗତର ପରିତ୍ରାଣ ନିମନ୍ତେ ସେ ବଳି ଉତ୍ସର୍ଗ କଲେ, ସେଇ ଉତ୍ସର୍ଗ ଉପରେ, ଈଶ୍ୱରଙ୍କ ସେ ବଳି ଉତ୍ସର୍ଗ ଉପରେ ଆମମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ନିର୍ଭର କରିବା ଜରୁରୀ। ତାଙ୍କ ଉପରେ ଆମମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଅପେକ୍ଷା କରିବା ଦରକାର, ଶରଣ ନେବା ଦରକାର, ତାଙ୍କଠାରେ ଆମମାନଙ୍କୁ ନିଜକୁ ସମର୍ପଣ କରିବା ଦରକାର। ଏସବୁ ହେବା ଦ୍ୱାରା ଆମମାନେ ରକ୍ଷା ପାଇବୁ, ଉଦ୍ଧାର ପାଇବୁ, ମୁକ୍ତି ପାଇବୁ। ଆଉ ଏ ବିଷୟରେ ଧ୍ୟାନ କଲେ ଆପଣମାନେ ବି ଧ୍ୟାନ କରିବେ, ଦେଖିବେ ବହୁତ କାର୍ଯ୍ୟ ଈଶ୍ୱର ଆମମାନଙ୍କ ପାଇଁ କରିଛନ୍ତି, ଆମର ବଳି, ଆମର ଉଦ୍ଧାର ନିମନ୍ତେ। କିନ୍ତୁ ଆମେ କୌଣସି କାର୍ଯ୍ୟ କରିବା ଉଚିତ ନୁହଁ ଉତ୍ତାର ପାଇବା ପାଇଁ, ଆମର ଗୋଟେ କାମ କେବଳ ଈଶ୍ୱର ଯୀଶୁଖ୍ରୀଷ୍ଟଙ୍କ ଉପରେ ଆମେ ବିଶ୍ୱାସ କରିବା କଥା, ଆମ ହୃଦୟ ତାଙ୍କୁ ଦେବା କଥା, ପ୍ରଭୁ ତୁମେ ଯେ ମୋ ପାଇଁ ମୃତ୍ୟୁଭୋଗ କରିଲ ସେଥିପାଇଁ ମୁଁ ଧନ୍ୟବାଦ ଦେଉଛି, ଆଉ ମୁଁ ତୁମଠାରେ ନିଜକୁ ସମର୍ପଣ କରୁଛି, ତୁମେ ମୋତେ ରକ୍ଷା କର, ମୋତେ ତୁମେ ଉଦ୍ଧାର କର, ମୋତେ ପରିତ୍ରାଣ ଦିଅ। ଏଇ କଥା ମାନେ ଈଶ୍ୱରଙ୍କୁ କହି ତାଙ୍କ ଉପରେ ନିର୍ଭର କରିବା କଥା, ପ୍ରାର୍ଥନା କଲେ ସେ ଆମମାନଙ୍କୁ ଉଦ୍ଧାର କରିବେ। ଆଉ ଯଦି ଏ ସମ୍ପର୍କରେ ଯଦି ଆମେ ଅଧିକ ଜାଣିବା ପାଇଁ ଚାହୁଁଛୁ, ତାହେଲେ ଦୟାକରି ଆପଣମାନେ ପୋଷ୍ଟ ବକ୍ସ ନମ୍ବର 191କୁ ଲେଖନ୍ତୁ, ଆଉ ସେ ବିଷୟରେ ଆପଣମାନଙ୍କୁ ଅଧିକ ସୂଚନା ଦିଆଯିବ। ଆପଣମାନେ ଶୁଣିଥିବାରୁ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ।